આકાશવાણી. ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର ଏକ ବଡ଼ ଆବଶ୍ୟକତା ଓ ସରକାର ସମସ୍ତ ଗ୍ରାମକୁ ଡିଜିଟାଲ୍ ସୁବିଧା ପ୍ରଦାନ କରୁଛନ୍ତି. ଟେଲି ଯୋଗାଯୋଗ ବିଭାଗ ଧମକପୂର୍ଣ୍ଣ କଲ୍ଗୁଡ଼ିକ ବିଷୟରେ ଜଣାଇବାକୁ ଲୋକମାନଙ୍କୁ ପରାମର୍ଶ ଜାରି କରିଛି. ତେଲଙ୍ଗାନା ଫୋନ୍ ଟ୍ୟାପିଂ ମାମଲାରେ କିଛି ପୁଲିସ୍ ଅଫିସରଙ୍କୁ ଜେରା କରାଯାଉଛି. ଆଜି ସମଗ୍ର ବିଶ୍ୱରେ ଗୁଡ୍ ଫ୍ରାଇଡେ ପାଳିତ ହେଉଛି ଏବଂ ଅପରାଧରୁ ରାଜନୈତିକ ନେତା ରହିଥିବା ମୁକ୍ତାର ଅନ୍ସାରୀଙ୍କର ଉତ୍ତରପ୍ରଦେଶର ବାନ୍ଦା ମେଡିକାଲ୍ କଲେଜ ହସ୍କିଟାଲ୍ରେ ଗତ ରାତିରେ ହୃଦ୍ଘାତରେ ମୃତ୍ୟୁ ଘଟିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର ଏକ ବଡ଼ ଆବଶ୍ୟକତା ଓ ସରକାର ସମସ୍ତ ଗ୍ରାମକୁ ଡିଜିଟାଲ୍ ସୁବିଧା ପ୍ରଦାନ କରୁଛନ୍ତି. ମାନବ ହିତେଷୀ ବିଲ୍ ଗେଟ୍ସଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ମୋଦି କହିଛନ୍ତି ବୈଷୟିକ ଜ୍ଞାନ କୃଷି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବଡ଼ ଭୂମିକା ନେଇପାରିବ. ସେ କହିଛନ୍ତି ବିଶ୍ୱରେ ଡିଜିଟାଲ୍ କ୍ଷେତ୍ରରେ ତାରତମ୍ୟ ବିଷୟରେ ସେ ଶୁଣିଥିଲେ, ସେବେଠାରୁ ଭାରତରେ ତାହା ହେବାକୁ ନ ଦେବା ପାଇଁ ସେ ସଂକଳ୍ପ ନେଇଥିଲେ. ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଉପରେ ସେ କହିଛନ୍ତି ଯଦି ଆମେ ଆଳସ୍ୟ ପରାୟଣ ହୋଇ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସର ବ୍ୟବହାର କରିବା ତାହାହେଲେ ଏହା ଭୁଲ୍ କାର୍ଯ୍ୟ ହେବ. ସେ କହିଛନ୍ତି ଯଦି ଆମେ ଏହାକୁ ଏକ ମ୍ୟାଜିକ୍ ଟୁଲ୍ ଭାବେ ବ୍ୟବହାର କରିବା ତାହା ମଧ୍ୟ ବହୁତ ବଡ଼ ଅନ୍ୟାୟ ହେବ. ପ୍ରଧାନମନ୍ତ୍ରୀ କହିଛନ୍ତି ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଏକ ଅତି ଉତ୍ତମ ବ୍ୟବସ୍ଥା, କିନ୍ତୁ ବିନା ତାଲିମରେ ଏହାର ଅପବ୍ୟବହାର ହେବାର ଯଥେଷ୍ଟ ସମ୍ଭାବନା ରହିଛି. ସ୍ୱାସ୍ଥ୍ୟ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗ୍ରାମଗୁଡ଼ିକରେ 2 ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯାଇଛି ଓ ସେହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବଡ଼ବଡ଼ ହସ୍କିଟାଲ୍ଗୁଡ଼ିକ ସହ ସଂଯୋଗ କରାଯାଇଛି. ସେ କହିଛନ୍ତି ଭାରତ ବୈଷୟିକ ଜ୍ଞାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇଛି, ଏହା ଉପରେ କାହାର ଏକାଧିକାର ରହିନାହିଁ. ସେ କହିଛନ୍ତି ଏହା ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ୱାରା ସାବ୍ୟସ୍ତ ହୋଇପାରିଛି. ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଡାଟା ସୁରକ୍ଷା ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇପଡ଼ିଛି. ଭାରତରେ ଏଥିପାଇଁ କଠୋର ଆଇନ ଥିଲେ ମଧ୍ୟ ସଚେତନତା ଅପରିହାର୍ଯ୍ୟ ହୋଇପଡ଼ିଛି. ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଅଧିକରୁ ଅଧିକ ମହିଳା ବୈଷୟିକ ଜ୍ଞାନର ବ୍ୟବହାର କରୁଛନ୍ତି. ନମୋ ଡ୍ରୋନ୍ ଦିଦି ଯୋଜନା ଅତ୍ୟନ୍ତ ସଫଳ ରହିଛି. ସେ କହିଛନ୍ତି ନମୋ ଡ୍ରୋନ୍ ଦିଦିମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ପରେ ସେମାନଙ୍କର ମନୋଭାବରେ ଅଭୂତପୂର୍ବ ପରିବର୍ତ୍ତନ ଆସିଥିବାର ସେ ଜାଣିବାକୁ ପାଇଛନ୍ତି. ଟେଲି ଯୋଗାଯୋଗ ବିଭାଗ ଦେଶର ନାଗରିକମାନଙ୍କୁ ଏକ ପରାମର୍ଶ ଜାରି କରିଛି. ଲୋକମାନଙ୍କ ପାଖକୁ କଲ୍ କରାଯାଇ ସେମାନଙ୍କର ମୋବାଇଲ୍ ନମ୍ଘର ଡିସ୍କନେକ୍ଟ କରିଦିଆଯିବା ବିଷୟରେ ଧମକ ଦିଆଯାଉଥିବାର ଟେଲି ଯୋଗାଯୋଗ ବିଭାଗ କହିଛି. ସେହି କଲ୍ଗୁଡ଼ିକ ଟେଲି ଯୋଗାଯୋଗ ବିଭାଗ ନାମରେ କରାଯାଉଛି, କିଛି ବିଦେଶୀ ନମ୍ଘରରୁ କଲ୍ କରାଯାଉଥିବାର ଟେଲି ଯୋଗାଯୋଗ ବିଭାଗ କହିଛି. ଏଭଳି କଲ୍ଗୁଡ଼ିକ ମାଧ୍ୟମରେ ସାଇବର ଅପରାଧୀମାନେ ଧମକ ଦେବା ଓ ବ୍ୟକ୍ତିଗତ ତଥ୍ୟ ଚୋରାଇବାକୁ ଉଦ୍ୟମ କରୁଛନ୍ତି. ସେମାନେ ମଧ୍ୟ ଆର୍ଥିକ ଠକେଇ କରିବା ପାଇଁ ଏଭଳି କଲ୍ମାନ କରୁଛନ୍ତି. ଟେଲି ଯୋଗାଯୋଗ ବିଭାଗ କହିଛି ଏଭଳି କଲ୍ କରିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ. ସେ ଦୃଷ୍ଟିରୁ ଲୋକମାନେ ଏଥିପ୍ରତି ଅଧିକ ସତର୍କ ରହିବାକୁ ଟେଲି ଯୋଗାଯୋଗ ବିଭାଗ କହିଛି. ଏଭଳି କଲ୍ ଆସିବା ସମୟରେ www.sancharsathi.gov.in ଅଭିଯୋଗ କରିବା ପାଇଁ ଟେଲି ଯୋଗାଯୋଗ ବିଭାଗ ପରାମର୍ଶ ଦେଇଛି। ମଧ୍ୟପ୍ରଦେଶରେ 6 ଲୋକସଭା ଆସନ ପାଇଁ 107 ପ୍ରାର୍ଥୀଙ୍କ ମନୋନୟନପତ୍ର ବୈଧ ଥିବାର ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ସେହି 6 ଆସନରେ ମତଦାନ ହେବ। ଆଉ 6 ପ୍ରାର୍ଥୀଙ୍କର ମନୋନୟନପତ୍ର ନାକଚ ହୋଇଯାଇଛି। ଆସନ୍ତାକାଲି ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ମନୋନୟନପତ୍ର ପ୍ରତ୍ୟାହାର କରିପାରିବେ। ଏପ୍ରିଲ 19 ଏହି ପର୍ଯ୍ୟାୟରେ ମତଦାନ ହେବ। ସେହି ଆସନଗୁଡ଼ିକ ହେଲା ସିଦ୍ଧି, ଶାହାଡୋଲ, ଜବଲପୁର, ମାଣ୍ଡଲା, ବାଲାଘାଟ ଓ ଛିନ୍ଦୱାଡ଼ା। ଜାମ୍ମୁ କାଶ୍ମୀରରେ ଯୁବା, ବିଶେଷକରି ଯେଉଁମାନେ ପ୍ରଥମ ଥର ପାଇଁ ମତଦାନ କରୁଛନ୍ତି, ସେମାନେ ନିର୍ବାଚନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଜାମ୍ମୁ କାଶ୍ମୀରରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜାମ୍ମୁ କାଶ୍ମୀରର ଲୋକସଭା ଆସନ ସଂଖ୍ୟା ହେଉଛି 5। ଦେଶର ଅନ୍ୟାନ୍ୟ ଭାଗ ଭଳି ଜାମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସରଗରମ ହେବାରେ ଲାଗିଛି। ସେଠାରେ 5 ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ଉଦ୍ଧମପୁର ଆସନରେ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଜାମ୍ମୁ ଆସନରେ ମତଦାନ ହେବ। ତୃତୀୟ ପର୍ଯ୍ୟାୟରେ କାଶ୍ମୀର ଉପତ୍ୟକାରେ ଅନନ୍ତନାଗ ରାଜୌରୀ ଆସନରେ ମତଦାନ ହେବ। ସେହିଭଳି ଚତୁର୍ଥ ପର୍ଯ୍ୟାୟରେ ଶ୍ରୀନଗର ଆସନରେ ମତଦାନ ହେବ। ପଞ୍ଚମ ପର୍ଯ୍ୟାୟରେ ବାରମୁଲା ଆସନରେ ମତଦାନ ହେବ। ବର୍ତ୍ତମାନ ସୁଦ୍ଧା ଉଦ୍ଧମପୁର ଆସନରୁ 15 ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ସେମାନେ ବିଜେପି କଂଗ୍ରେସ ଡିପିଏପି ଓ ଅନ୍ୟ ଦଳଗୁଡ଼ିକରୁ ରହିଛନ୍ତି। ବିଜେପି ନେତା ଜିତେନ୍ଦ୍ର ସିଂହ ଓ କଂଗ୍ରେସ ନେତା ଲାଲ୍ ସିଂହଙ୍କ ଭଳି ବଡ଼ ବଡ଼ ନେତାମାନେ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପର୍ଯ୍ୟାୟରେ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ସମେତ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିବାର ଆଶା କରାଯାଉଛି। ଜାମ୍ମୁ କାଶ୍ମୀରରେ 86,94,992 ଜଣ ପଞ୍ଜିକୃତ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 3,40,000 ଭୋଟର ପ୍ରଥମ ଥର ପାଇଁ ମତଦାନ କରିବେ। ମହିଳା ଭୋଟରମାନଙ୍କ ସଂଖ୍ୟା 42,59,082 ରହିଛି। ମୋଟ 11,629 ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ତେଲଙ୍ଗାନାରେ ପୂର୍ବତନ ଡିସିପି ରାଧାକ୍ରିଷ୍ଣନ ଓ ଅନ୍ୟ ପୁଲିସ୍ ଅଫିସରମାନଙ୍କୁ ଗତକାଲିଠାରୁ ଜେରା କରାଯାଉଛି। କିଛି କମ୍ପ୍ୟୁଟର ସିଷ୍ଟମ ଓ ଅଫିସିଆଲ୍ ଡାଟା ନଷ୍ଟ କରାଯିବା ସମ୍ଭନ୍ଧୀୟ ମାମଲାରେ ଏଭଳି ଜେରା କରାଯାଉଛି। ଡିସିପି ରାଧାକ୍ରିଷ୍ଣନ କମିଶନର ଟାସ୍କଫୋର୍ସରେ ରହିଥିଲେ। ସ୍କେଶାଲ୍ ଇଣ୍ଟେଲିଜେନ୍ସ ବ୍ୟୁରୋ ଡିଏସ୍ପି ଡି ପ୍ରଣୀତ ରାଓଙ୍କୁ ଚଳିତ ମାସ ପ୍ରାରମ୍ଭରେ ସସ୍ପେଣ୍ଡ କରାଯାଇଥିଲା ଓ ଗିରଫ କରାଯାଇଥିଲା। ସେ କିଛି ବ୍ୟକ୍ତିଙ୍କର ପ୍ରୋଫାଇଲ୍ ପ୍ରସ୍ତୁତ କରି ଗୋପନୀୟ ଭାବେ ସେମାନଙ୍କ ଉପରେ ନଜର ରଖୁଥିଲେ। ଏହା ଆଇନ ଅନୁସାରେ ଅବୈଧ ବିବେଚନା କରାଯାଇଛି। ସେ ବିଭିନ୍ନ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ରୁ ଗୁଇନ୍ଦା ତଥ୍ୟ ଉଡ଼ାଇ ଦେଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ଦୁଇ ଜଣ ଅତିରିକ୍ତ ପୁଲିସ୍ ସୁପରିନ୍ଟେଣ୍ଡେଣ୍ଟ୍ଙ୍କୁ ପ୍ରଣୀତ ରାଓଙ୍କ ସହିତ ଗିରଫ କରାଯାଇଛି। ସେମାନେ ପ୍ରଣୀତ ରାଓଙ୍କ ସହିତ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ 3 ଜଣ ପୁଲିସ୍ ଅଫିସର ଗିରଫ ହୋଇଛନ୍ତି। ଅତିରିକ୍ତ ପୁଲିସ୍ ସୁପରିନ୍ଟେଣ୍ଡେଣ୍ଟ୍ଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଣୀତ ରାଓ ଓ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଆଜି ସମଗ୍ର ବିଶ୍ୱରେ ଗୁଡ୍ ଫ୍ରାଇଡେ ପାଳିତ ହେଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଶବିଦ୍ଧକୁ ଗୁଡ୍ ଫ୍ରାଇଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଯୀଶୁଖ୍ରୀଷ୍ଟ ମାନବଜାତିର ମଙ୍ଗଳ ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିଲେ। ଇଷ୍ଟର ସଣ୍ଡେର ପୂର୍ବରୁ ଗୁଡ୍ ଫ୍ରାଇଡେ ପାଳନ କରାଯାଇଥାଏ। ଇଷ୍ଟର ସଣ୍ଡେରେ ଯୀଶୁଖ୍ରୀଷ୍ଟ ପୁନର୍ଜନ୍ମ ଲାଭ କରିଥିଲେ। ଗୁଡ୍ ଫ୍ରାଇଡେରେ ଚର୍ଚ୍ଚ ଓ ଚାପେଲ୍ଗୁଡ଼ିକରେ ସାମୂହିକ ପ୍ରାର୍ଥନା କରାଯାଇଛି। ଏହା ହୋଲି ଫ୍ରାଇଡେ, ଗ୍ରେଟ୍ ଫ୍ରାଇଡେ, ବ୍ଲାକ୍ ଫ୍ରାଇଡେ ଓ ଇଷ୍ଟର ଫ୍ରାଇଡେ ଭାବେ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଡ୍ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମହାନ ବଳିଦାନକୁ ମାନବଜାତି ସର୍ବଦା ସ୍କରଣ କରିବ। ଗୁଡ୍ ଫ୍ରାଇଡେ ଅବସରରେ ପ୍ରତ୍ୟେକ ବ୍ୟକ୍ତି ପ୍ରଭୁ ଯୀଶୁଙ୍କର ବଳିଦାନରୁ ଶକ୍ତି ସଂଗ୍ରହ କରିବେ ବୋଲି ସେ କାମନା କରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ର କୁଲେବାଙ୍କ ସହ ନୂଆଦିଲ୍ଲୀରେ କଥାବାର୍ତ୍ତା କରିଛନ୍ତି। ଉଭୟ ମନ୍ତ୍ରୀ ଦ୍ୱିପକ୍ଷୀୟ ଭାଗିଦାରୀ, ସମ୍ପର୍କ ଓ ସହଯୋଗ ଉପରେ ମତ ବିନିମୟ କରିଛନ୍ତି। ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଭାରତକୁ 2 ଦିନ ଗସ୍ତରେ ଆସିଛନ୍ତି। ଏଥିପାଇଁ ତାଙ୍କୁ ଶ୍ରୀ ଜୟଶଙ୍କର ଆମନ୍ତ୍ରଣ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାଧୀରୁ ରାଜନୈତିକୁ ନେତା ରହିଥିବା ମୁକ୍ତାର ଅନ୍ସାରୀଙ୍କର ଉତ୍ତରପ୍ରଦେଶର ବାନ୍ଦା ମେଡିକାଲ୍ କଲେଜ ହସ୍କିଟାଲରେ ଗତ ରାତିରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସେ ଜେଲ୍ରେ ଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। 63 ବର୍ଷ ବୟସ୍କ ମୁକ୍ତାର ଅନ୍ସାରୀ 5 ଥର ବିଧାୟକ ରହିଥିଲେ। 2005ରୁ ସେ ଜେଲ୍ରେ ରହିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି ମେଡିକାଲ୍ ବୁଲେଟିନ୍ ଅନୁସାରେ ତାଙ୍କୁ ରାଣୀ ଦୁର୍ଗାବତୀ ମେଡିକାଲ୍ କଲେଜକୁ ସଂଜ୍ଞାହୀନ ଅବସ୍ଥାରେ ନିଆଯାଇଥିଲା। ଜେଲ୍ରେ ଥିବାବେଳେ ସେ ବାନ୍ତି କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା, କିନ୍ତୁ ଡାକ୍ତରମାନଙ୍କର ଉଦ୍ୟମ ସତ୍ତ୍ୱେ ତାଙ୍କର ଜୀବନ ରକ୍ଷା କରାଯାଇପାରି ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର ଏକ ବଡ଼ ଆବଶ୍ୟକତା ଓ ସରକାର ସମସ୍ତ ଗ୍ରାମକୁ ଡିଜିଟାଲ୍ ସୁବିଧା ପ୍ରଦାନ କରୁଛନ୍ତି। ଟେଲି ଯୋଗାଯୋଗ ବିଭାଗ ଧମକପୂର୍ଣ୍ଣ କଲ୍ଗୁଡ଼ିକ ବିଷୟରେ ଜଣାଇବାକୁ ଲୋକମାନଙ୍କୁ ପରାମର୍ଶ ଜାରି କରିଛି। ତେଲଙ୍ଗାନା ଫୋନ୍ ଟ୍ୟାପିଂ ମାମଲାରେ କିଛି ପୁଲିସ୍ ଅଫିସରଙ୍କୁ ଜେରା କରାଯାଉଛି। ଆଜି ସମଗ୍ର ବିଶ୍ୱରେ ଗୁଡ୍ ଫ୍ରାଇଡେ ପାଳିତ ହେଉଛି। ସମ୍ବାଦ ଶେଷ ହେଲା।